ମହାକାଶ କ୍ଷେତ୍ରରେ ଶତକଡ଼ା 100% ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶକୁ ସରକାର ଅନୁମତି ଦେଇଛନ୍ତି। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗାନ୍ଧିନଗର ଲୋକସଭା ନିର୍ବାଚନ ମଣ୍ଡଳୀର ସମନ୍ଦ ଓ କାଲୁରାଠାରେ ଦୁଇଟି ରୋଡ୍ ଶୋ କରିଛନ୍ତି। ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ମତଦାନ ହେବ। ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ବ୍ୟବସାୟୀ ରାଜକୁମାରଙ୍କ 98 କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ଅଚଳ କରିଛି। ଏବେ ଭାରତୀୟ ପାଣିପାଗ ବିଭାଗ ଓଡ଼ିଶା, ତାମିଲନାଡୁ, ଉପକୂଳ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ପରବର୍ତ୍ତୀ 3 ଦିନ ପର୍ଯ୍ୟନ୍ତ ଭୀଷଣ ଗ୍ରୀଷ୍ମ ପ୍ରବାହ ହେବାର ଅନୁମାନ କରିଛି। ମହାକାଶ କ୍ଷେତ୍ରରେ ଶତକଡ଼ା 100% ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶକୁ ଅନୁମତି ଦେବା ପାଇଁ ସରକାର ବୈଦେଶିକ ବିନିମୟ ମୁଦ୍ରା ପରିଚାଳନା ଆଇନ ଅଧୀନରେ ନିୟମର ସଂଶୋଧନ ବିଷୟ ଜଣାଇଛନ୍ତି। ଏକ ବିବୃତ୍ତି ଅନୁସାରେ ଅର୍ଥ ମନ୍ତ୍ରଣାଳୟ କହିଛି ଉପଗ୍ରହଗୁଡ଼ିକର ଉତ୍ପାଦନ ଓ ପ୍ରେରଣ, ଉପଗ୍ରହ ଡାଟା ଓ ଅନ୍ୟାନ୍ୟ କ୍ଷେତ୍ରରେ ଶତକଡ଼ା 100% ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶକୁ ଅନୁମତି ଦିଆଯାଇଛି। ତାହା ମଧ୍ୟରୁ ଶତକଡ଼ା 74% ପୁଞ୍ଜିନିବେଶ ସ୍ୱୀକୃତ ମାଧ୍ୟମରେ ହେବାକୁ ଥିବାବେଳେ ତାହାଠାରୁ ଅଧିକ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ପାଇଁ ସରକାରଙ୍କର ଅନୁମତିର ଆବଶ୍ୟକ ପଡ଼ିବ। ଅର୍ଥ ମନ୍ତ୍ରଣାଳୟ କହିଛି ରକେଟ୍ଗୁଡ଼ିକ ଲାଗି ଶତକଡ଼ା 49% ସ୍ୱୀକୃତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶକୁ ଅନୁମତି ଦିଆଯାଇଛି। ଅବଶିଷ୍ଟ 49% ଏଫ୍ଡିଆଇ ପାଇଁ ସରକାରଙ୍କ ଅନୁମତିର ଆବଶ୍ୟକ ପଡ଼ିବ। ମନ୍ତ୍ରଣାଳୟ କହିଛି ଉପଗ୍ରହ ଯନ୍ତ୍ରପାତି ନିର୍ମାଣ ପାଇଁ ଶତକଡ଼ା 100% ଏଫ୍ଡିଆଇ ସ୍ୱୟଂକୃତ ମାଧ୍ୟମରେ ହେବ। ଗତ 16 ତାରିଖରୁ ଏହି ନୂଆ ନିୟମ ଲାଗୁ ହୋଇଛି। ଗତ ଫେବୃୟାରୀ ମାସରେ କେନ୍ଦ୍ର କ୍ୟାବିନେଟ୍ ମହାକାଶ କ୍ଷେତ୍ର ପାଇଁ ଏଫ୍ଡିଆଇ ନୀତିକୁ ଅନୁମୋଦନ କରିଥିଲା। ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ଅନିଲ ଚୌହାନ କହିଛନ୍ତି ମହାକାଶ କ୍ଷେତ୍ରର ଭବିଷ୍ୟତରେ ଜଳ, ସ୍ଥଳ ଓ ଆକାଶପଥ ଉପରେ ପ୍ରଭାବ ବୃଦ୍ଧି ପାଇବ। ନୂଆଦିଲ୍ଲୀରେ ଭର୍ଚୁଆଲ୍ ମାଧ୍ୟମରେ ଭାରତୀୟ ପ୍ରତିରକ୍ଷା ମହାକାଶ ଆଲୋଚନାଚକ୍ରରେ ଉଦ୍ବୋଧନ ଦେଇ ସେ କହିଛନ୍ତି ମାନବ ଜାତିର କଲ୍ୟାଣ ପାଇଁ ମହାକାଶ କ୍ଷେତ୍ରର ଉପଯୋଗ ହେବା ଆବଶ୍ୟକ। ସେ ପୁଣି କହିଛନ୍ତି ଭାରତ ମହାକାଶ କ୍ଷେତ୍ରରେ ଏହାର କାର୍ଯ୍ୟଦକ୍ଷତାର ପ୍ରମାଣ ଦେଇଛି। ଭାରତ ଏ କ୍ଷେତ୍ରରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନର ବିକାଶ କରିଛି। ଆଜିଠାରୁ ଭାରତୀୟ ପ୍ରତିରକ୍ଷା ମହାକାଶ ଆଲୋଚନାଚକ୍ର ଆରମ୍ଭ ହୋଇଛି। ଏଥିରେ ସାମରିକ କ୍ଷେତ୍ରର ବିଶାରଦ, ନୀତି ନିର୍ଦ୍ଧାରଣକାରୀ, ବୈଜ୍ଞାନିକ ଓ ଉଦ୍ୟୋଗପତିମାନେ ଏକତ୍ରିତ ହେବେ। ଏକ ଶକ୍ତିଶାଳୀ ପ୍ରତିରକ୍ଷା ମହାକାଶ କ୍ଷେତ୍ରର ନିର୍ମାଣ ପାଇଁ ଏଥିରେ ଯୋଜନାର ରୂପରେଖ ପ୍ରସ୍ତୁତ ହେବ। 3 ଦିନ ବ୍ୟାପି ଏହି ଆଲୋଚନାଚକ୍ର ସମୟରେ ଅନେକ ଅଧିବେଶନ ବସିବ। ସେଗୁଡ଼ିକରେ ପ୍ରତିରକ୍ଷା ମହାକାଶ କ୍ଷେତ୍ରର ସମସ୍ୟା, ମହାକାଶ ସମ୍ଭଳ ସଂଗ୍ରହ, ଜାତୀୟ ମହାକାଶ ସୁରକ୍ଷା ନୀତି, ଚୀନ୍ର ପ୍ରତିରକ୍ଷା ମହାକାଶ ଦକ୍ଷତା, ଯୁଦ୍ଧକ୍ଷେତ୍ର ଯୋଗାଯୋଗ ବ୍ୟବସ୍ଥା, ମହାକାଶ ବୈଷୟିକ ଜ୍ଞାନ ଓ ଉକ୍ରେନ୍ ଯୁଦ୍ଧରେ ମିଳିଥିବା ଶିକ୍ଷା ବିଷୟରେ ଆଲୋଚନା କରାଯିବ। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗାନ୍ଧିନଗର ଲୋକସଭା ନିର୍ବାଚନ ମଣ୍ଡଳୀର ସାନନ୍ଦ ଓ କାଲୁରାଠାରେ ଦୁଇଟି ରୋଡ୍ ଶୋ କରିଛନ୍ତି। ଆଜି ସେ ଅହମ୍ମଦାବାଦର ମିର୍ଜାଫରଠାରେ ଏକ ରୋଡ୍ ଶୋ କରିବେ। ଶ୍ରୀ ଶାହା ଗାନ୍ଧିନଗର ଲୋକସଭା ଆସନରୁ ଆସନ୍ତାକାଲି ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିବେ। ବିଜେପି ନେତା ଏବଂ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି ପାର୍ଟି ପାଇଁ ପ୍ରଚାର କରିବେ। ସେ ଜାମ୍ନଗରଠାରେ ଏକ ରୋଡ୍ ଶୋ କରିବେ ଏବଂ ନିର୍ବାଚନ ସଭାରେ ଉଦ୍ବୋଧନ ଦେବେ। ଗୁଜରାତରେ ମେ ମାସ 7 ତାରିଖରେ ତୃତୀୟ ପର୍ଯ୍ୟାୟରେ ମତଦାନ ହେବ। ବିଜେପି ଆଜି ଏହାର ତ୍ରୟୋଦଶ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ପାର୍ଟି କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ମହାରାଷ୍ଟ୍ରର ରତ୍ନଗିରି ସିନ୍ଧୁଦୁର୍ଗ ଆସନରୁ ପ୍ରାର୍ଥୀ କରିଛି। ଇତିମଧ୍ୟରେ କଂଗ୍ରେସ ଓଡ଼ିଶା ବିଧାନସଭା ପାଇଁ 4 ଜଣ ପ୍ରାର୍ଥୀଙ୍କର ନାମ ଘୋଷଣା କରିଛି। ପ୍ରକାଶ ଚନ୍ଦ୍ର ଜେନା ଭୁବନେଶ୍ୱର ସେଣ୍ଟ୍ରାଲ୍ରୁ ପ୍ରାର୍ଥୀ ଥିବାବେଳେ ମନୋଜ ରଥ ସତ୍ୟବାଦୀରୁ ପ୍ରାର୍ଥୀ ରହିଛନ୍ତି। କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ସେନାବାହିନୀ ଓ ନିରାପତ୍ତା ବାହିନୀର ଅପମାନ କରିଥିବା କଥା ବିଜେପି ଦୋଷାରୋପ କରିଛି। କଂଗ୍ରେସ ନେତା ସୁପ୍ରିୟା ଶ୍ରୀନାଥଙ୍କ ମନ୍ତବ୍ୟର ଉଲ୍ଲେଖ କରି ପାର୍ଟି ମୁଖପାତ୍ର ସୈୟଦ ପୁନାବାଲା କହିଛନ୍ତି ନକ୍ସଲ ବିରୋଧୀ କାର୍ଯ୍ୟାନୁଷ୍ଠାନରେ 29 ଜଣ ନକ୍ସଲପନ୍ଥୀଙ୍କୁ ନିପାତ କରାଯାଇଛି। ଏହା ନିରାପତ୍ତା ବାହିନୀ ପାଇଁ ଏକ ବଡ଼ ସଫଳତା। ନିରାପତ୍ତା ବାହିନୀର ଏହି କାର୍ଯ୍ୟକୁ ସ୍ୱାଗତ କରିବା ପରିବର୍ତ୍ତେ କଂଗ୍ରେସ ପାର୍ଟି ନକ୍ସଲପନ୍ଥୀମାନଙ୍କୁ ଶହୀଦ କହି ଯବାନମାନଙ୍କର ବୀରତ୍ୱ ଉପରେ ପ୍ରଶ୍ନ ଉଠାଇଛି। ଏହା ଯବାନମାନଙ୍କର ନୈତିକତାକୁ ଆଘାତ ପହଞ୍ଚାଇବ ବୋଲି ସେ କହିଛନ୍ତି। ଭୋଟର ସଂଖ୍ୟା ଦୃଷ୍ଟିରୁ ଦେଶର କ୍ଷୁଦ୍ରତମ ଲୋକସଭା ନିର୍ବାଚନ ମଣ୍ଡଳୀ ଲାକ୍ଷାଦ୍ୱୀପରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ। ଏହି କେନ୍ଦ୍ରଶାସିତ ଅଞ୍ଚଳରେ ଗୋଟିଏ ଲୋକସଭା ଆସନ ରହିଛି ଓ ତାହା ଅନୁସୂଚିତ ଉପଜାତି ବର୍ଗ ପାଇଁ ସଂରକ୍ଷିତ ରହିଛି। ଗତ ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଯାଇଛି। 4 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଉପସ୍ଥିତ ସାଂସଦ ଏନ୍ସିପି ଶରଦ ପାୱାର ଗୋଷ୍ଠୀର ମହମ୍ମଦ ଫୈଜଲ କଂଗ୍ରେସର ହମିଦୁଦ୍ଦିନା ସୟଦ ବିଜେପି ସମର୍ଥିତ ଏନ୍ସିପି ଅଜିତ ପାୱାର ଗୋଷ୍ଠୀର ଟିପି ୟୁସୁଫ ଓ ନିର୍ଦ୍ଦଳ ପ୍ରାର୍ଥୀ କେ କୋୟା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଲାକ୍ଷାଦ୍ୱୀପ ମୁଖ୍ୟ ନିର୍ବାଚନ ଅଫିସର କହିଛନ୍ତି ଭୋଟ୍ଗ୍ରହଣ ଓ ନିରାପତ୍ତା ବ୍ୟବସ୍ଥା ସମ୍ପୂର୍ଣ୍ଣ ହୋଇଛି। ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସ୍ଥାପନ କରାଯାଇଛି। 10ଟି ଦ୍ୱୀପରେ 55ଟି ଭୋଟ୍ଗ୍ରହଣ କେନ୍ଦ୍ର ସ୍ଥାପନ କରାଯାଇଛି। ଲାକ୍ଷାଦ୍ୱୀପରେ 57,784 ଜଣ ଭୋଟର ରହିଛନ୍ତି। ଆସାମରେ 5ଟି ଲୋକସଭା ଆସନରେ ଆସନ୍ତାକାଲି ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମୋଟ 35 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଭୋଟ୍ଗ୍ରହଣକାରୀ ଦଳ ଓ ନିରାପତ୍ତା ବାହିନୀ ଯବାନମାନେ ଇଭିଏମ୍ ଓ ଅନ୍ୟ ଗ୍ୟାଜେଟ୍ଗୁଡ଼ିକ ସହ ଭୋଟ୍ଗ୍ରହଣ କେନ୍ଦ୍ରଗୁଡ଼ିକରେ ପହଞ୍ଚୁଛନ୍ତି। ଆମ ସମ୍ଭାଦଦାତା ଜଣାଇଛନ୍ତି 14ଟି ଉପରଆସାମ ଜିଲ୍ଲାରେ ଜୋର୍ସୋର୍ ପ୍ରଚାର ପରେ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ସମ୍ପନ୍ନ ହୋଇଛି। ଆସନ୍ତାକାଲି 10,000 ଭୋଟ୍ଗ୍ରହଣ କେନ୍ଦ୍ରରେ ମତଦାନ ହେବ। ଗଣ୍ଡଗୋଳିଆ ଭୋଟ୍ଗ୍ରହଣ କେନ୍ଦ୍ରଗୁଡ଼ିକରେ ସଶସ୍ତ୍ର ପୁଲିସ୍ ବାହିନୀ ଯବାନ ଓ କ୍ଷୁଦ୍ର ପର୍ଯ୍ୟବେକ୍ଷକମାନଙ୍କୁ ମୁତୟନ କରାଯାଇଛି। 5,500 ଭୋଟ୍ଗ୍ରହଣ କେନ୍ଦ୍ରରେ ମତଦାନ ପ୍ରକ୍ରିୟାର ୱେବ୍କାଷ୍ଟିଂ କରାଯିବ। 11ଟି ଭୋଟ୍ଗ୍ରହଣ କେନ୍ଦ୍ରକୁ ଦିବ୍ୟାଙ୍ଗମାନେ ପରିଚାଳନା କରିବେ। ସମସ୍ତ ଭୋଟ୍ଗ୍ରହଣ କେନ୍ଦ୍ରରେ ପାନୀୟ ଜଳ ଅପେକ୍ଷାରତ ଗୃହ ଓ ଶୌଚାଳୟ ସମେତ ସର୍ବନିମ୍ନ ସୁବିଧା ରହିଛି। ଆସନ୍ତାକାଲି 86,000 ମତଦାତା ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରେ ମହିଳା ମତଦାତାଙ୍କ ସଂଖ୍ୟା ପୁରୁଷ ମତଦାତାଙ୍କଠାରୁ ଅଧିକ ରହିଛି। ଜାମ୍ମୁ କାଶ୍ମୀରରେ 1400ରୁ ଅଧିକ ଭୋଟ୍ଗ୍ରହଣ କେନ୍ଦ୍ରରେ ମତଦାନ ପ୍ରକ୍ରିୟାର ୱେବ୍କାଷ୍ଟିଂ କରାଯିବ। ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟରେ ସେଗୁଡ଼ିକରେ ମତଦାନ ହେବ। ଆମ ଜାମ୍ମୁ ସମ୍ଭାଦଦାତା ଜଣାଇଛନ୍ତି 2,737 ଭୋଟ୍ଗ୍ରହଣ କେନ୍ଦ୍ର ମଧ୍ୟରୁ 1,472ଟିରେ ମତଦାନ ପ୍ରକ୍ରିୟାର ୱେବ୍କାଷ୍ଟିଂ କରାଯିବ। 16,23,000 ମତଦାତା 12 ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସେମାନଙ୍କ ମଧ୍ୟରେ ଅଛନ୍ତି। ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କର 98 କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ଅଚଳ କରିଛି। ଅଚଳ ହୋଇଥିବା ସମ୍ପତ୍ତିଗୁଡ଼ିକ ମଧ୍ୟରେ ଗୋଟିଏ ଆବାସିକ ଅଟ୍ଟାଳିକା, ବଙ୍ଗଳା ଓ ଅଂଶଧନ ପ୍ରଭୃତି ରହିଛି। ଆବାସିକ ଅଟ୍ଟାଳିକାରେ ତାଙ୍କର ପତ୍ନୀ ଅଭିନେତ୍ରୀ ଶିଳ୍ପା ଶେଟ୍ଟିଙ୍କ ନାମରେ ରହିଛି। ବଙ୍ଗଳା ଓ ଅଂଶଧନଗୁଡ଼ିକ ଶ୍ରୀ କୁନ୍ଦ୍ରାଙ୍କ ନାମରେ ରହିଛି। କଳାଧନ ନିବାରଣ ଆଇନ ଅନୁସାରେ ସେହିସବୁ ସମ୍ପତ୍ତିକୁ ଅଚଳ କରାଯାଇଛି। ମହାରାଷ୍ଟ୍ର ପୁଲିସ୍ ଓ ଦିଲ୍ଲୀ ପୁଲିସ୍ ଦ୍ୱାରା ଦାଖଲ ହୋଇଥିବା ଏଫ୍ଆଇଆର୍କୁ ଭିତ୍ତି କରି ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ତଦନ୍ତ ଆରମ୍ଭ କରିଥିଲା। ରାଜକୁନ୍ଦ୍ରା ସର୍ବସାଧାରଣଙ୍କଠାରୁ 6,600 କୋଟି ଟଙ୍କା ଆଦାୟ କରି ସେମାନଙ୍କୁ 10 ଗୁଣା ଅଧିକ ଟଙ୍କା ଦେବାର ପ୍ରତିଶ୍ରତି ଦେଇଥିଲେ। ସେ ବିଟ୍କଏନ୍ ମାଧ୍ୟମରେ ସେହି ଅର୍ଥ ଆଦାୟ କରିଥିଲେ। ଭାରତୀୟ ପାଣିପାଗ ବିଭାଗ ଓଡ଼ିଶା, ତାମିଲନାଡୁ, ଉପକୂଳ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ପରବର୍ତ୍ତୀ 3 ଦିନ ପର୍ଯ୍ୟନ୍ତ ଭୀଷଣ ଗ୍ରୀଷ୍ମ ପ୍ରବାହ ହେବାର ଅନୁମାନ କରିଛି। ଏହି ସମୟରେ ତାପମାତ୍ରା 40 ଡିଗ୍ରୀରୁ ଅଧିକ ହେବାର ଅନୁମାନ କରାଯାଉଛି। ଝାଡ଼ଖଣ୍ଡ, ଉତ୍ତର କୋଙ୍କଣ, ସୌରାଷ୍ଟ୍ର, ମଧ୍ୟ ମହାରାଷ୍ଟ୍ର, ତେଲଙ୍ଗାନା, ତାମିଲନାଡୁ ଓ ପୁଡୁଚେରୀରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ଅଛି। ଆକାଶବାଣୀ ସହ ଏକ ସାକ୍ଷାତକାରରେ ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଆର୍କେ ଜେନାମଣି ଲୋକମାନଙ୍କୁ ସତର୍କ ରହିବା ଓ ଅଧିକ ପାନୀୟ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଉତ୍ତର ଭାରତରେ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ନାହିଁ ଓ ଦିଲ୍ଲୀ, ରାଜସ୍ଥାନ, ପଞ୍ଜାବ ଓ ହରିୟାଣାରେ ଅଳ୍ପ ବର୍ଷା ହୋଇପାରେ, କିନ୍ତୁ ହିମାଚଳ ପ୍ରଦେଶରେ ଭୀଷଣ ବର୍ଷା ହେବାର ସମ୍ଭାବନା ଅଛି। କାଶ୍ମୀର ଉପତ୍ୟକାରେ ସନ୍ତାସବାଦୀମାନେ ଗତକାଲି ଜଣେ ସାଧାରଣ ଲୋକଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଅନନ୍ତନାଗ ଜିଲ୍ଲାର ବିଜ୍ବେହେରାସ୍ଥିତ ଜଗଲିପୁରାଠାରେ ଏହି ଘଟଣା ଘଟିଛି। ପୁଲିସ୍ ଗୁଳି ବାଜିଥିବା ଲୋକଙ୍କୁ ନିକଟସ୍ଥ ହସ୍କିଟାଲରେ ଭର୍ତ୍ତି କରିଥିଲା, କିନ୍ତୁ ସେହି ବ୍ୟକ୍ତି ଜଣଙ୍କ ହସ୍କିଟାଲରେ ମୃତ୍ୟୁବରଣ କରିଥିଲେ। ସମଗ୍ର ଅଞ୍ଚଳକୁ ଘେରାଉ କରି ଖୋଜାଖୋଜି କରାଯାଇଥିଲା। ମହାକାଶ କ୍ଷେତ୍ରରେ ଶତକଡ଼ା 100% ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶକୁ ସରକାର ଅନୁମତି ଦେଇଛନ୍ତି। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗାନ୍ଧୀନଗର ଲୋକସଭା ନିର୍ବାଚନ ମଣ୍ଡଳୀର ସାନନ୍ଦ ଓ କୋଲାଇଠାରେ 2 ରୋଡ୍ ଶୋ କରିଛନ୍ତି। ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ମତଦାନ ହେବ। ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ବ୍ୟବସାୟୀ ରାଜକୁନ୍ଦ୍ରାଙ୍କ 98 କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ